ଫ୍ରେଣ୍ଡସ୍, ମୁଁ ସ୍ମିତା, ଆପଣମାନଙ୍କୁ ଇନ୍ଦ୍ରଧନୁଷକୁ ସ୍ୱାଗତ। ଏବେ ଶ୍ରୀଲଙ୍କାର ଗୋଟେ ଗୀତ ଇଣ୍ଡିଆରେ ବହୁତ ଭାଇରାଲ ହେଉଛି। ସେ ଗୀତଟି ହେଉଛି ମାନିକେ ମାଗେ ହିତେ। ସେ ଗୀତଟିରେ ଇଭାନି ବହୁତ ବଢ଼ିଆ ଗାଇଛନ୍ତି। ମୋ ହଜବେଣ୍ଡ ଏ ଗୀତଟିର ଓଡ଼ିଆ ଭର୍ସନ୍ ଲେଖିଛନ୍ତି, ଆଉ ମୁଁ ଆପଣମାନଙ୍କ ସାମ୍ନାରେ ଏ ଗୀତଟିକୁ ଗାଇବାକୁ ଯାଉଛି। ଚାଲନ୍ତୁ ଶୁଣିବା, ଆଉ କେମିତି ଲାଗୁଛି ନିଶ୍ଚିନ୍ତ କହିବି। ଲେଟ୍ସ ଷ୍ଟାର୍ଟ।
Thank you for listening. Bye bye. Take care.